ఆకాశవాణి. ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ଆମେରିକା ଓ ଇସ୍ରାଏଲ୍ର ବିମାନ ଆକ୍ରମଣ ଜବାବରେ ଇରାନ୍ ପକ୍ଷରୁ ଆରମ୍ଭ ହେଲା ଅପରେସନ୍ ଟ୍ରୁ ପ୍ରମିସ୍ 3। ସାମ୍ପ୍ରତିକ ସ୍ଥିତିକୁ ନେଇ ଇରାନ୍ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଇରାନ୍ର ପରମାଣୁ ପ୍ରତିଷ୍ଠାନ ଉପରେ ଆମେରିକାର ଆକ୍ରମଣ ପରେ ଅନ୍ତର୍ଜାତୀୟ ସ୍ତରରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା। ଏକ ସଭ୍ୟ ସମାଜରେ ହିଂସା ଓ ଲାଲ ଆତଙ୍କର କୌଣସି ସ୍ଥାନ ନାହିଁ। ଛତିଶଗଡ଼ରେ ଫୋରେନ୍ସିକ୍ ସାଇନ୍ସ ଲାବୋରେଟୋରୀର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନରେ ଗତ ଏପ୍ରିଲ ମାସରେ ସାମିଲ ହୋଇଛନ୍ତି 19 ଲକ୍ଷରୁ ଅଧିକ ସଦସ୍ୟ। ଏବଂ ଲିଡ୍ସର ହେଡିଂଲେରେ ଖେଳାଯାଉଥିବା ଭାରତ ଇଂଲଣ୍ଡ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ର ତୃତୀୟ ଦିବସ ଖେଳ ଜାରି। ଇରାନ୍ ପକ୍ଷରୁ ଆଜି ଇସ୍ରାଏଲ୍ ଉପରେ ଟ୍ରୁ ପ୍ରମିସ୍ 3 ଅପରେସନ୍ ଅନ୍ତର୍ଗତ ଅନେକ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ୱେବ୍ 20 କ୍ଷେପଣାସ୍ତ୍ର ଦ୍ୱାରା ଇସ୍ରାଏଲ୍ର ବେନ୍ ଗୁରିଅନ୍ ବିମାନ ବନ୍ଦର, ଜୈବିକ ଗବେଷଣା କେନ୍ଦ୍ର ଓ ଅନ୍ୟାନ୍ୟ ସାମରିକ ଭିତ୍ତିଭୂମିକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଛି। ସମ୍ପ୍ରତି ଆମେରିକା ଏବଂ ଇସ୍ରାଏଲ୍ର ବିମାନ ଆକ୍ରମଣ ଜବାବରେ ଏହି ଆକ୍ରମଣ କରାଯାଇଥିବା ନେଇ ଇରାନ୍ର ଇସ୍ଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ ନିଶ୍ଚିତ କରିଛି। ଦ୍ୱିତୀୟ ସପ୍ତାହରେ ପହଞ୍ଚିଥିବା ଏହି ଆକ୍ରମଣ ଓ ପ୍ରତିଆକ୍ରମଣ ପଶ୍ଚିମ ଏସୀୟ ସଂଘର୍ଷକୁ ଏକ ବିପଜ୍ଜନକ ସ୍ଥିତି ଆଡ଼କୁ ଟାଣି ନେଉଛି। ଏକ ରିପୋର୍ଟ।
ହାଇଫାରେ ଇରାନୀ କ୍ଷେପଣାସ୍ତ୍ର ଆକ୍ରମଣରେ ଅତି କମ୍ରେ 23 ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ କିଶୋରୀଙ୍କ ସମେତ 3 ଜଣ ଗୁରୁତର ଆହତ ହୋଇଛନ୍ତି। କାର୍ମେଲରେ ଜଣେ ମହିଳାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ଇସ୍ରାଏଲ୍ ଅଧିକାରୀଙ୍କ ରିପୋର୍ଟ ଅନୁସାରେ ଗତ ରାତିରେ 18 ଇରାନୀ କ୍ଷେପଣାସ୍ତ୍ର ଇସ୍ରାଏଲ୍ରୁ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଭେଦ କରିଛି। ଇସ୍ରାଏଲ୍ ପ୍ରତିରକ୍ଷା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଇରାନୀ କ୍ଷେପଣାସ୍ତ୍ର ବ୍ୟାରେଜ୍ରେ ଥିବା 30 ବିଧ୍ୱଂସୀ କ୍ଷେପଣାସ୍ତ୍ର ମାଧ୍ୟମରେ ପାଲେଷ୍ଟାଇନ୍ ଏବଂ ବେନ୍ ଗୁରିଅନ୍ ବିମାନ ବନ୍ଦରକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଥିଲା। ଶାହେଦ 136 ଆତ୍ମଘାତୀ ଡ୍ରୋନ୍ ସହିତ ସଠିକତା ପୂର୍ବକ ଏହି ଆକ୍ରମଣକୁ କାର୍ଯ୍ୟକାରୀ କରାଯାଇଥିଲା ବୋଲି ଇସ୍ରାଏଲ୍ କହିଛି। ଇସ୍ରାଏଲ୍ ବାୟୁସେନା ପଶ୍ଚିମ ଇରାନ୍ରେ ସାମରିକ ଲକ୍ଷ୍ୟସ୍ଥଳଗୁଡ଼ିକ ଉପରେ ତୁରନ୍ତ ପ୍ରତିଶୋଧମୂଳକ ଆକ୍ରମଣ ଆରମ୍ଭ କରିଛି। ଇସ୍ରାଏଲ୍ ପକ୍ଷରୁ ଇରାନ୍ର କ୍ଷେପଣାସ୍ତ୍ର ଲଞ୍ଚରଗୁଡ଼ିକୁ ଟାର୍ଗେଟ୍ କରାଯିବା ସହ ସଫଳତାର ସହିତ ସେଗୁଡ଼ିକୁ ନିଷ୍କ୍ରିୟ କରିଦିଆଯାଇଛି। ଇରାନ୍, ଇସ୍ରାଏଲ୍ ଓ ଆମେରିକା ମଧ୍ୟରେ ଉତ୍ତେଜନା ନିୟନ୍ତ୍ରଣ ବାହାରକୁ ଯିବାର ଆଶଙ୍କା ଥିବାରୁ ପଶ୍ଚିମ ଏସିଆରେ ଆଞ୍ଚଳିକ ଯୁଦ୍ଧର ସମ୍ଭାବନା ବୃଦ୍ଧି ପାଉଛି। ଆକାଶବାଣୀ ସମାଚାର ପକ୍ଷରୁ ମୁଁ ସରିତା ସାହୁ।
ଏହି ଯୁଦ୍ଧର ଫଳାଫଳ କେବଳ ଯୁଦ୍ଧ କ୍ଷେତ୍ରରେ ସୀମିତ ରହିବ ନାହିଁ। ଶତ୍ରୁତା ବୃଦ୍ଧି ପାଇଲେ ବିଶ୍ୱସ୍ତରରେ ଆର୍ଥିକ ମାନ୍ଦାବସ୍ଥା ପରିଲକ୍ଷିତ ହେବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଇରାନ୍ ରାଷ୍ଟ୍ରପତି ମାସୁଦ୍ ପେଜେସ୍କିଆନ୍ଙ୍କ ସହ କଥା ହୋଇଛନ୍ତି। ସମ୍ପ୍ରତି ଇରାନ୍ ଓ ଇସ୍ରାଏଲ୍ ମଧ୍ୟରେ ଚାଲିଥିବା ସଂଘର୍ଷକୁ ନେଇ ପ୍ରଧାନମନ୍ତ୍ରୀ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ବର୍ତ୍ତମାନର ପରିସ୍ଥିତି ନେଇ ସେ ଇରାନ୍ର ରାଷ୍ଟ୍ରପତିଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଇରାନ୍ ଓ ଇସ୍ରାଏଲ୍ ମଧ୍ୟରେ ଉତ୍ତେଜନା ହ୍ରାସ ତଥା ଆଞ୍ଚଳିକ ଶାନ୍ତି ଓ ସ୍ଥିରତାର ପୁନଃସ୍ଥାପନ ପାଇଁ କୂଟନୈତିକ ସ୍ତରରେ ପ୍ରୟାସ କରିବା ପାଇଁ ତାଙ୍କର ଆହ୍ୱାନକୁ ଦୋହରାଇଛନ୍ତି। ରାଷ୍ଟ୍ରପତି ଶ୍ରୀ ପେଜେସ୍କିଆନ୍ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସେହି ଅଞ୍ଚଳର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ। ଭାରତ ଶାନ୍ତି ଓ ମାନବତାର ପକ୍ଷରେ ଅଛି ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ଭାରତୀୟ ସମୁଦାୟର ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ନିରନ୍ତର ସମର୍ଥନ ଦେଇଥିବା ଇରାନ୍ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବାଣିଜ୍ୟ ଓ ଆର୍ଥିକ ସହଯୋଗ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଏବଂ ଲୋକସମ୍ପର୍କ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ମଜବୁତ କରିବା ପାଇଁ କାର୍ଯ୍ୟ ଜାରି ରଖିବାକୁ ଉଭୟ ନେତା ନିଜ ନିଜର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ଆନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥା ଆଇଏଇଏର ମୁଖ୍ୟ ରାଫେଲ ଗ୍ରୋସିଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ଏକ ଜରୁରୀକାଳୀନ ବୈଠକ ବସିବ। ଇରାନ୍ର ପରମାଣୁ ପ୍ରତିଷ୍ଠାନ ଉପରେ ଆମେରିକାର ସାମରିକ ଆକ୍ରମଣ ପରେ ଇରାନ୍ ପକ୍ଷରୁ ଆଇଏଇଏର ବୋର୍ଡ ଅଫ୍ ଗଭର୍ଣ୍ଣାନ୍ସର ଏକ ଜରୁରୀକାଳୀନ ବୈଠକ ଡକାଯାଇଛି। ଇରାନ୍ର ପରମାଣୁ ପ୍ରତିଷ୍ଠାନ ଉପରେ ଆମେରିକାର ସାମରିକ ଆକ୍ରମଣ ପରେ ଅନ୍ତର୍ଜାତୀୟ ସ୍ତରରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ ଆଞ୍ଚଳିକ ସ୍ଥିରତା ଉପରେ ଗୁରୁତ୍ୱାରୋପ କରିବା ସହ ଆମେରିକାର କାର୍ଯ୍ୟାନୁଷ୍ଠାନକୁ ସମର୍ଥନ ଜଣାଇଛନ୍ତି। ଆମେରିକାର ବିମାନ ଆକ୍ରମଣ ପରେ ଚିନ୍ତା ପ୍ରକଟ କରି ଫ୍ରାନ୍ସ ନିଜକୁ ନିରପେକ୍ଷ ଦର୍ଶାଇବା ସହ ସେହି ଅଞ୍ଚଳରେ ଉତ୍ତେଜନା ହ୍ରାସ ପାଇଁ ସମ୍ପୃକ୍ତ ରାଷ୍ଟ୍ରଗୁଡ଼ିକୁ ସଂଯମତା ଅବଲମ୍ବନ କରିବାକୁ ଅନୁରୋଧ କରିଛି। ଅଷ୍ଟ୍ରେଲିଆ ତେହେରାନରେ ତା'ର ଦୂତାବାସକୁ ବନ୍ଦ କରିବା ସହ ଇରାନ୍ର ପରମାଣୁ ଏବଂ ବିଧ୍ୱଂସୀ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଆନ୍ତର୍ଜାତୀୟ ସୁରକ୍ଷା ପାଇଁ ଏକ ବିପଦ ବୋଲି କହିଛି। ଆୟାରଲାଣ୍ଡ ଉପପ୍ରଧାନମନ୍ତ୍ରୀ ସାଇମନ୍ ହାରିସ୍ ଉତ୍ତେଜନା ହ୍ରାସ ଦିଗରେ କୂଟନୀତିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସାଉଦି ଆରବ ଆନ୍ତର୍ଜାତୀୟ ସମୁଦାୟକୁ ଉତ୍ତେଜନା ହ୍ରାସ କରିବା ଦିଗରେ ପ୍ରୟାସ କରିବାକୁ ଅନୁରୋଧ କରିଛି। କତାର ବୈଦେଶିକ ମନ୍ତ୍ରଣାଳୟ ସମ୍ପ୍ରତି ଉତ୍ତେଜନା ଆଗକୁ ଭୟଙ୍କର ପରିଣାମ ଆଣିବ ବୋଲି ସତର୍କ କରାଇଛି। ଓମାନ ବୈଦେଶିକ ମନ୍ତ୍ରଣାଳୟ ଆମେରିକା ଆକ୍ରମଣକୁ କଡ଼ା ନିନ୍ଦା କରିବା ସହ ଏହା ଆନ୍ତର୍ଜାତୀୟ ଆଇନ ଓ ଜାତିସଂଘ ଚାର୍ଟରର ଉଲ୍ଲଂଘନ ବୋଲି କହିଛି। ଆପଣମାନେ ସମ୍ବାଦ ଶୁଣିଛନ୍ତି ଆକାଶବାଣୀରୁ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଏକ ସଭ୍ୟ ସମାଜରେ ହିଂସା ଏବଂ ଲାଲ ଆତଙ୍କର କୌଣସି ସ୍ଥାନ ନାହିଁ। ସେ କହିଛନ୍ତି ସରକାର ନକ୍ସଲବାଦ ଦମନ କରିବାକୁ ସଂକଳ୍ପ ନେଇଛନ୍ତି ଏବଂ ଖୁବ୍ ଶୀଘ୍ର ଏହା ପୂରଣ କରାଯିବ। ଛତିଶଗଡ଼ ନବରାୟପୁରର ବଞ୍ଜାରୀ ଗ୍ରାମରେ ଜାତୀୟ ଫରେନ୍ସିକ୍ ସାଇନ୍ସ ବିଶ୍ୱବିଦ୍ୟାଳୟ ଏବଂ କେନ୍ଦ୍ରୀୟ ଫରେନ୍ସିକ୍ ସାଇନ୍ସ ଲାବୋରେଟୋରୀର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ସେ ଏହା କହିଛନ୍ତି। ଏହି ଦୁଇଟି ଜାତୀୟ ପ୍ରତିଷ୍ଠାନ ପ୍ରାୟ 40 ଏକର ଅଞ୍ଚଳରେ ନିର୍ମିତ ହେବ। ମନ୍ତ୍ରୀ କହିଛନ୍ତି ଛତିଶଗଡ଼ରେ ଫୌଜଦାରୀ ନ୍ୟାୟ ବ୍ୟବସ୍ଥାକୁ ଆଧୁନିକୀକରଣ କରିବା କ୍ଷେତ୍ରରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହି ପଦକ୍ଷେପ ମାଧ୍ୟମରେ ଆଗାମୀ ଦିନରେ କେବଳ ଛତିଶଗଡ଼ ନୁହେଁ ବରଂ ସମସ୍ତ କେନ୍ଦ୍ରୀୟ ଭାରତର ଫୌଜଦାରୀ ନ୍ୟାୟ ବ୍ୟବସ୍ଥାକୁ ବଳିଷ୍ଠ ଆଧାର ମିଳିବ ବୋଲି ଶ୍ରୀ ଶାହା କହିଛନ୍ତି। ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ନକ୍ସଲବାଦର ମୂଳୋତ୍ପାଟନ କରିବା ପାଇଁ ତାଙ୍କର ସଂକଳ୍ପକୁ ସ୍ୱରାଷ୍ଟ୍ରମନ୍ତ୍ରୀ ଦୋହରାଇଛନ୍ତି। ଶ୍ରୀ ଶାହା ଛତିଶଗଡ଼ ସରକାରଙ୍କର ମାଓବାଦୀମାନଙ୍କ ପାଇଁ ଆତ୍ମସମର୍ପଣ ନୀତିର ପ୍ରଶଂସା କରିଛନ୍ତି। ଏହି ନୀତିର ସୁଯୋଗ ନେଇ ଅସ୍ତ୍ରଶସ୍ତ ସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ସହ ଏକ ନୂତନ ଛତିଶଗଡ଼ ନିର୍ମାଣ अंशग्रहण करने को माओवादी मान को श्री शाह आह्वान देते।
इससे अच्छा सरेंडर करने का मौका कभी नहीं मिलेगा। सरकार पर भरोसा करिए, हथियार डालिए, मेन स्ट्रीम में जुड़ जाइए और आप छत्तीसगढ़ की विकास यात्रा के साथ अपने आप जुड़ जाएंगे। ढेर सारे लोगों ने हथियार डाले हैं, उनका भी मैं समाज जीवन में वापिस मन पूर्वक स्वागत करता हूं और विश्वास दिलाता हूं केंद्र सरकार और छत्तीसगढ़ सरकार ने जो वादा आपके साथ किया है वो वादे को हम पूरा करेंगे। उससे अधिक भी आपकी सहायता करने का प्रयास हम निश्चित रूप से करेंगे।
नक्सल विरोधी अभियान रो समीक्षा करिया पे स्वराष्ट्र मंत्री रायपुर रे 7 माओवादी प्रभावित राज्य रो वरिष्ठ अधिकारी को सह एक बैठक करछंती। एही बैठक रे ओडिसा समेत ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ପୁଲିସ୍ ଓ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରୁଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଦୁଇଦିନିଆ ଛତିଶଗଡ଼ ଗସ୍ତରେ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ତର୍ଜାତୀୟ ଯୋଗ ଦିବସରେ ଆନ୍ଧ୍ରପ୍ରଦେଶର ଲୋକମାନଙ୍କ ସମର୍ଥନ ପାଇଁ ଭୂୟସୀ ପ୍ରଶଂସା କରିଛନ୍ତି। ଗତକାଲି ବିଶାଖାପାଟଣାରେ ଆୟୋଜିତ ମୁଖ୍ୟ ଯୋଗ ଶିବିରରେ 3 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଅଂଶଗ୍ରହଣ କରିବା ସହ ଗିନିଜ୍ ବିଶ୍ୱ ରେକର୍ଡ ସୃଷ୍ଟି ହୋଇଛି। ଯୋଗକୁ ନିଜ ଜୀବନର ଏକ ଅଂଶ କରିବା ପାଇଁ ଆନ୍ଦୋଳନକୁ ମଜବୁତ କରିବା କ୍ଷେତ୍ରରେ ଆନ୍ଧ୍ରପ୍ରଦେଶ ଲୋକମାନଙ୍କ ଭୂମିକାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ଶତ୍ରୁପକ୍ଷର ରାଡାରର ଦୃଷ୍ଟି ଆଡ଼ୁଆଳରେ ଆକ୍ରମଣ କରିବାର କ୍ଷମତା ରଖୁଥିବା ଯୁଦ୍ଧ ଜାହାଜ ପ୍ରଥମ ଆଇଏନ୍ଏସ୍ ନୀଳଗିରି ଆଜି ବିଶାଖାପାଟଣାରେ ପହଞ୍ଚିଛି। ପ୍ରୋଜେକ୍ଟ 17A ଅନ୍ତର୍ଗତ ସ୍ୱଦେଶୀ ଜ୍ଞାନକୌଶଳରେ ଏହି ଜାହାଜ ଭାରତୀୟ ନୌସେନା ପାଇଁ ମୁମ୍ବାଇଠାରେ ନିର୍ମାଣ କରାଯାଇଛି। ଏହି ଜାହାଜ ବିଶାଖାପାଟଣା ବନ୍ଦରରେ ମୁତୟନ ହେବା ସହ ଇଷ୍ଟର୍ଣ୍ଣ ସୋର୍ଡ ସନ୍ରାଇଜ୍ ଫ୍ଲିଟ୍ର ଅବିଚ୍ଛେଦ୍ୟ ଅଙ୍ଗ ହେବ। ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ଯୁଦ୍ଧ ଜାହାଜ ପୂର୍ବ ନୌସେନା କମାଣ୍ଡର କ୍ଷମତାକୁ ସଶକ୍ତ କରିବ। ଏହି ଯୁଦ୍ଧ ଜାହାଜର ମୂଳମନ୍ତ୍ର ଆଦ୍ରିଶ ଜାବଲମ୍ ଅଜୟ ସୌରିୟମ୍। ନିକଟ ଭବିଷ୍ୟତରେ ଆଇଏନ୍ଏସ୍ ନୀଳଗିରି ଏବଂ ଏହି ଶ୍ରେଣୀର ଅନ୍ୟ ଜାହାଜ ପୂର୍ବ ନୌସେନା କମାଣ୍ଡରେ ସାମିଲ ହେବାର ଆଶା କରାଯାଉଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ଇପିଏଫ୍ଓ ଚଳିତ ବର୍ଷ ଏପ୍ରିଲ୍ରେ 19 ଲକ୍ଷରୁ ଅଧିକ ସଦସ୍ୟଙ୍କୁ ଯୋଡ଼ିଛି। ଏହା ପୂର୍ବ ମାସ ତୁଳନାରେ 31.31% ଅଧିକ ରହିଛି। ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ସୂଚନା ଅନୁସାରେ ନୂତନ ସଦସ୍ୟଙ୍କ ମଧ୍ୟରେ 2 ଲକ୍ଷରୁ ଅଧିକ ମହିଳା ରହିଛନ୍ତି। ଭାରତୀୟ ନୌସେନା ପକ୍ଷରୁ ଆସନ୍ତା ମାସ 1 ତାରିଖରେ ରୁଷ୍ର କାଲିନିନ୍ଗ୍ରାଡ଼ରେ ନୂତନ ଭାବେ ନିର୍ମିତ ବହୁ ଭୂମିକା ନିର୍ବାହ କରିଥିବା ଯୁଦ୍ଧ ଜାହାଜ ତମାଲ୍ର ଜଳାବତରଣ କରାଯିବ। ପଶ୍ଚିମ ନୌସେନା କମାଣ୍ଡର ଫ୍ଲାଗ୍ ଅଫିସର କମାଣ୍ଡିଂ ଇନ୍ ଚିଫ୍ ଭାଇସ୍ ଆଡମିରାଲ୍ ଜେ ସିଂହ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହି ଉତ୍ସବରେ ବହୁ ଉଚ୍ଚପଦସ୍ଥ ଭାରତୀୟ ନୌସେନା ଅଧିକାରୀ ଏବଂ ରୁଷ୍ର ସରକାରୀ ଓ ପ୍ରତିରକ୍ଷା ଅଧିକାରୀମାନେ ଉପସ୍ଥିତ ରହିବେ। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଗତ 2 ଦଶନ୍ଧି ମଧ୍ୟରେ ରୁଷ୍ରୁ ସାମିଲ ହୋଇଥିବା କ୍ରିଭାକ୍ ଶ୍ରେଣୀର ଯୁଦ୍ଧ ଜାହାଜ ସିରିଜ୍ର ଏହା ଅଷ୍ଟମ ଜାହାଜ। ମନ୍ତ୍ରଣାଳୟ ଆହୁରି କହିଛି ତମାଲ୍ ହେଉଛି ତୁସିଲ୍ ଶ୍ରେଣୀର ଦ୍ୱିତୀୟ ଜାହାଜ, ଯାହା ପୂର୍ବରୁ ଥିବା ତଲୱାର ଏବଂ ତେଗ୍ ଶ୍ରେଣୀର ଉନ୍ନତ ସଂସ୍କରଣର। ତମାଲ୍ର ନିର୍ମାଣ ମସ୍କୋରେ ହୋଇଥିବା ବେଳେ ଏକ ଭାରତୀୟ ବିଶେଷଜ୍ଞ ଦଳ ଏହାର ତଦାରଖ କରାଯାଇଥିଲା। ଖେଳ ଖବର। ଲିଡ୍ସର ହେଡିଂଲେଠାରେ ଖେଳାଯାଉଥିବା ଆଣ୍ଡରସନ୍ ତେନ୍ଦୁଲକର ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ର ତୃତୀୟ ଦିବସରେ ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଇଂଲଣ୍ଡ ଦଳ ତା'ର ପ୍ରଥମ ଇନିଂସରେ 6 ୱିକେଟ୍ ହରାଇ 394 ରନ୍ ସଂଗ୍ରହ କରିଛି। ଭାରତର ପ୍ରଥମ ଇନିଂସ ସ୍କୋର 471 ରନ୍ ଜବାବରେ ଇଂଲଣ୍ଡ ଆଜି 209 ରନ୍ରୁ ଖେଳିବା ଆରମ୍ଭ କରିଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ଆମେରିକା ଓ ଇସ୍ରାଏଲ୍ର ବିମାନ ଆକ୍ରମଣ ଜବାବରେ ଇରାନ୍ ପକ୍ଷରୁ ଆରମ୍ଭ ହେଲା ଅପରେସନ୍ ଟ୍ରୁ ପ୍ରମିସ୍ 3। ସାମ୍ପ୍ରତିକ ସ୍ଥିତିକୁ ନେଇ ଇରାନ୍ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଇରାନ୍ର ପରମାଣୁ ପ୍ରତିଷ୍ଠାନ ଉପରେ ଆମେରିକାର ଆକ୍ରମଣ ପରେ ଅନ୍ତର୍ଜାତୀୟ ସ୍ତରରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା। ଏକ ସଭ୍ୟ ସମାଜରେ ହିଂସା ଓ ଲାଲାତଙ୍କର କୌଣସି ସ୍ଥାନ ନାହିଁ। ଛତିଶଗଡ଼ରେ ଫରେନ୍ସିକ୍ ସାଇନ୍ସ ଲାବୋରେଟୋରୀର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନରେ ଗତ ଏପ୍ରିଲ୍ ମାସରେ ସାମିଲ ହୋଇଛନ୍ତି 19 ଲକ୍ଷରୁ ଅଧିକ ସଦସ୍ୟ ଏବଂ ଲିଡ୍ସର ହେଡିଂଲେରେ ଖେଳାଯାଉଥିବା ଭାରତ ଇଂଲଣ୍ଡ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ର ତୃତୀୟ ଦିବସ ଖେଳ ଜାରି। ସମ୍ବାଦ ଶେଷ ହେଲା।